ନମସ୍କାର, ମୁଁ ସଞ୍ଜନା ବେହେରା, ମୁଁ 23 ନମ୍ବର ୱାର୍ଡ କଲେଜ ମଧ୍ୟରେ କହୁଛି। ଆମର ସମସ୍ୟା ହେଲା କି ଆମର ଯୋଉ ୱେଷ୍ଟ କଲେକ୍ସନ ଉପରେ ମୁଁ କହିବି, ଯୋଉ ଆମର ୱେଷ୍ଟ କଲେକ୍ସନ ହଉଛି କି ମାନେ ବିଏମ୍ସି ର ଗାଡି ମାନେ ଠିକ ସମୟରେ ଆସୁଛି, ବଟ୍ ଯେହେତୁ ଆମର ସିକ୍ସ ୱାର୍କର ମାନେ ଅଛନ୍ତି ସେଥିପାଇଁ ମାନେ ପ୍ରୋଟେକ୍ସନ ଯେହେତୁ ମାନେ କଣ୍ଡମ ୟୁଜ କରୁଛନ୍ତି, ତ ସେଇ ଗୁଡାକ ସେମାନେ ନେବା ପାଇଁ ଟିକେ ଇଏ ହଉଛନ୍ତି। ତ ସେଥିପାଇଁ ଆମେ ଚାହୁଁଛୁ ଯେ ମାନେ ସମସ୍ତଙ୍କୁ ଯେମିତି ସମାନ ଭାବେ ଦେଖନ୍ତି, ସେଇ ଟାଇପ୍ ର ସମସ୍ତେ ଦେଖିକି ଆମର ବି ଅଲଗା।